ମୃଣାଳ ଚାଟ୍ଟାର୍ଜୀଙ୍କର ଏକ କ୍ଷୁଦ୍ର ଗଳ୍ପ। ଗୋଟେ ସମୟ ଥିଲା। ସମୟ କେତେ ଜିନିଷ ବଦଳେଇ ଦିଏ। ଗୋଟେ ସମୟରେ ଯାହା ଅତି ମୂଲ୍ୟବାନ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି। ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହା ମନେ ହୁଏ ଅତି ମୂଲ୍ୟବାନ। 70ର ଦଶକର ମଝାମଝିରେ ମୁଁ ସ୍କୁଲ ଡେଇଁ କଲେଜ ଗଲି। ଆମ ଭିତରୁ ଅଧିକାଂଶଙ୍କର ସେତେବେଳେ ହାତ ଘଣ୍ଟା ନଥିଲା। ପରୀକ୍ଷା ଦିନମାନଙ୍କରେ ବାପାଙ୍କ ଘଣ୍ଟା ମାଗି ପିନ୍ଧୁଥିଲୁ। ଆମର ଜଣେ ସାଙ୍ଗ ଗେଲୁ ଦିନେ ଗୋଟିଏ ହାତ ବନ୍ଧା ଘଣ୍ଟା ଆଣି ଦେଖେଇଲା। ସେମିତି ଘଣ୍ଟା ଆମେ ଆଗରୁ ଜମା ଦେଖିନଥିଲୁ। ସେଥିରେ ଟିକ୍ ଟିକ୍ କରି ଚାଲୁଥିବା ମିନିଟ୍ ଘଣ୍ଟା, ସେକେଣ୍ଡ ଘଣ୍ଟା ନଥିଲା। ସମୟ ପୁରା ଜଳଜଳ ହୋଇ ଦିଶୁଥିଲା ଅକ୍ଷରରେ। ସୁଇଚ୍ ଟିପିଦେଲେ ପୁଣି ଲାଇଟ୍ ଜଳୁଥିଲା ସେ ଘଣ୍ଟା ଭିତରେ। ଆମେ ତ ଘଣ୍ଟା ଦେଖି ଟେରା। ଗେଲୁ କହିଲା, ଜାଣିଛୁ ଏଥିରେ ଆଲାର୍ମ ବି ଅଛି। ଆମେ ଆହୁରି ଟେରା। ଗେଲୁ କହିଲା, ଏ ଘଣ୍ଟାଟା ମୋ ଭାଇ ପଠେଇଛି ଆମେରିକାରୁ। ଗେଲୁର ଭାଇ ଆମେରିକାରେ ରହୁଥିଲେ। ସେଠି ସେ କେଉଁ ଏକ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଆମ ସହରର ଗର୍ବ ଓ ଗୌରବ। ଆମ ସହରରେ ତାଙ୍କ ପୂର୍ବରୁ କେହି ବିଦେଶ ଯାଇନଥିଲେ। ସେତେବେଳେ ବିଦେଶ ଯାଉଥିବା ଲୋକ ହେଲେ ହାତ ଗଣତି। ଜାଣିଛୁ ଆର ଦାମ କେତେ? ଗେଲୁ ଆମକୁ ପଚାରିଲା। କେତେ? $50। ଗୋଟିଏ ଡଲାର ସେତେବେଳେ 15 ଟଙ୍କା। ଆମେ ଘଡ଼ିର ଦାମ ଶୁଣି ଥମ୍ ମାରି ରହିଗଲୁ। ଗେଲୁ ସେ ଘଡ଼ିରେ ଆମକୁ ହାତ ମରେଇ ଦେଉନଥିଲା। ଆମେ ଏ ଘଡ଼ି ପାଇଁ ତାକୁ ଈର୍ଷା କରୁଥିଲୁ। ଆମ କଲେଜରେ ସବୁ ଝିଅମାନେ ସେ ଘଣ୍ଟା ଦେଖିବାକୁ, ସମ୍ଭବ ହେଲେ ଛୁଇଁ ଦେଖିବାକୁ ବ୍ୟାକୁଳ ଥିଲେ। ଘଣ୍ଟା ପାଇଁ ଗେଲୁ ଭାରି ହିରୋ ହୋଇଗଲା। ଏବେ ମୋ 6 ବର୍ଷର ପୁଅ ସେମିତି ଘଡ଼ି ପିନ୍ଧି 4ଟା ବେଳେ କ୍ରିକେଟ୍ ଖେଳିବାକୁ ଯାଉଛି। ଢେଙ୍କାନାଳର ଲକ୍ଷ୍ମୀ ପୂଜା ମେଳାରେ 20 ଟଙ୍କାରେ ମୁଁ ତାକୁ ସେ ଘଣ୍ଟା କିଣିଦେଇଛି। ଶୁଣିଛି ଦିଲ୍ଲୀର ସଦର ବଜାରରେ କୁଆଡ଼େ ଓଜନ ଦରରେ ଏମିତି ଘଡ଼ି ମିଳୁଛି। ଆମ ସମୟ ମାନେ ସେତେ ପୁରୁଣା ନୁହେଁ ବି। ମୁଁ 70ର 80ର ଦଶକର କଥା କହୁଛି। ସେ ସମୟରେ ଟେଲିଫୋନ୍ ଗୋଟେ କରିବାକୁ ଗଲେ ନାନା ଝାମେଲା। ଟ୍ରଙ୍କଲଟିଏ ବୁକ୍ କରି ବସିଥା 2 ଘଣ୍ଟା 3 ଘଣ୍ଟା। ଭଦ୍ରକରୁ କଟକ କଥା ହେବାକୁ ଗଲେ ଚାତକ ଭଳି ଚାହିଁ ବସିଥା। ଟେଲିଫୋନ୍ ଯାହା ଘରେ ଥିଲା ସେ ଭାରି ବଡ଼ ଲୋକରେ ଗଣା ହେଉଥିଲା। ଏବେ ଆମ ଧୋବା କହୁଛି, ମୋ ଟେଲିଫୋନ୍ ନମ୍ବରଟା ରଖନ୍ତୁ, ଘରେ ମଇଳା କପଡ଼ା ଅଧିକ ହେଲେ ମୋତେ ଖବର ଦେଇଦେବେ, ଆସିଯିବି। ତୁଚ୍ଛାଟାରେ କାହିଁକି ପ୍ରତିଦିନ ଆସୁଥିବି? ଆମ ଛକ ମୁଣ୍ଡରେ ଯେତୋଟି ଅଟୋବାଲା ବସିଛନ୍ତି ସେମାନେ ସମସ୍ତଙ୍କ ପକେଟରେ ସେଲ୍ଫୋନ୍। ଗୋଟେ ସମୟ ଥିଲା ବଜାଜ ସ୍କୁଟରଟି କିଣିବାକୁ ଗଲେ 5 ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ଭେସ୍ପା ସ୍କୁଟରଟିଏ କିଣିବାର ଫର୍ମ ବ୍ଲାକ୍ରେ ବିକ୍ରି ହେଉଥିଲା। ଆଜି ଆପଣ ସ୍କୁଟର ମୋଟରସାଇକେଲ କିଣିବେ ବୋଲି କହିଲେ କମ୍ପାନୀବାଲା ଆପଣଙ୍କ ଘରେ ଆସି ଦେଇଦେଇଯିବେ। ଟଙ୍କା ନଥିଲେ ଋଣ ଦେଇ ଜ୍ୱାଇଁ ଆଦରରେ ଗାଡ଼ି ଆଣି ଘରେ ଦେଇଦେଇଯିବେ। ଗୋଟେ ସମୟ ଥିଲା ମାଗୁର ମାଛର ଦାମ ରୋହି ମିର୍କାଳଠୁ କମ୍ ଥିଲା। କୁକୁଡ଼ା ମାଂସର ଦାମ ଖାସି ମାଂସର ଡବଲ ଥିଲା। ଆଉ ଆତ ଥିଲା ଶସ୍ତା, ଆଉ ଆପେଲ ମହଙ୍ଗା। ଏବେ ଅବସ୍ଥା ଠିକ୍ ଓଲଟା। ଗୋଟେ ସମୟ ଥିଲା ଶିକ୍ଷକମାନେ କ୍ଲାସରେ ଆସିଲେ ଛାତ୍ରମାନେ ଠିଆ ହେଉଥିଲେ। ବାଟରେ ଶିକ୍ଷକଙ୍କୁ ଦେଖିଲେ ସିଗାରେଟ୍ ଲୁଚାଉଥିଲେ। ଏବେ ସେସବୁ ପ୍ରାୟ ନାହିଁ। ଛାତ୍ର ଶିକ୍ଷକ ଦୋସ୍ତ ହୋଇଗଲେଣି। ସାଙ୍ଗରେ ସିଗାରେଟ୍ ଆଉ କ'ଣ କ'ଣ ଖାଉଛନ୍ତି? ଗୋଟେ ସମୟ ଥିଲା ଯେତେବେଳେ ପ୍ରେମ କରିବାଟା ଭାରି ସାହସର କାମ ବୋଲି ଗଣି ହେଉଥିଲା। ପ୍ରେମିକ ପ୍ରେମିକା ପରସ୍ପରକୁ ଲମ୍ବା ଲମ୍ବା ଚିଠି ସବୁ ଲେଖୁଥିଲେ। ପ୍ରେମ ଚିଠି ଲେଖିବାଟା ଗୋଟେ କଳା ଥିଲା। ସେ ଚିଠିକୁ ପୁଣି ସେମାନେ ଡାକ ଜରିଆରେ ପରସ୍ପର ପାଖକୁ ପଠାଉଥିଲେ। ପ୍ରତିଦିନ ଡାକବାଲାକୁ ଚାତକ ଭଳି ଚାହିଁ ରହୁଥିଲେ। ଏବର ଇମେଲ, SMS, MMS ଯୁଗରେ ଏସବୁ ଗପ ଭଳି ଲାଗିବ। ଗୋଟେ ସମୟ ଥିଲା ଯେତେବେଳେ ବାହାଘର ଆଗରୁ ଡିଭୋର୍ସର କଥା ହେଉନଥିଲା। ଦୁର୍ନୀତି କରି ଧରା ପଡ଼ିଲେ ସମାଜରେ ଭାରି ବଦନାମ ହେଉଥିଲା। ଗୋଟେ ସମୟ ଥିଲା ଯେତେବେଳେ ପୃଥିବୀଟା ଆଉ ଟିକେ ବେଶୀ ସବୁଜ ଆଉ କୋଳାହଳମୟ ଥିଲା। ସେ ସମୟଟା ଭଲ ଥିଲା କି ଆଜିର ସମୟଟା ଭଲ କହିପାରିବିନି। ତେବେ ଏମିତି ଗୋଟେ ସମୟ ଥିଲା।